ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। প্রিয় শ্রোতা, আমি আশা করুছু যে আমার কার্যক্রম আপনার পছন্দ লাগুব। আপনার মতামত জনাইব আমার এই ঠিকার যোগাযোগ করতু। আমার ঠিকনা আডভেন্টিস্ট মিডিয়া সেন্টার, এসডিএ মিশন কম্পাউন্ড, সালিসবুরি পার্ক, পুণে 411037, মহারাষ্ট্র। বা খোলন্তু আমার ওয়েবসাইট যেকোনসি অ্যান্ড্রয়েড ফোন, স্মার্টফোন, ডেস্কটপ, ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori এবং www.adventistmediacenterindia.org। বর্তমান চলন্তু শুনিবা ঈশ্বরঙ্ক ভক্তঙ্ক ঠারু ঈশ্বরঙ্ক জীবনদায়ক বাক্য।
নমস্কার প্রিয় শ্রোতা, সেই সর্বশক্তি সর্বজ্ঞানী প্রেমর সাগর দয়াময় অন্তর্যমী অনুগ্রহ পিতাঙ্ক মধুর নামরে মু পাস্টর পূর্ণচন্দ্র আউথরে আপনমানকু এই কার্যক্রমরে স্বাগত করুছি। প্রিয় শ্রোতা, সেই সর্বশক্তি পরমেশ্বর আপনমানকু আশীর্বাদ করন্তু। আপনকু সমস্ত প্রকার দুঃখ কষ্ট বাধা ক্লেশ ও রোগর দূরেই রাখন্তু। শত্রু শয়তান হস্তরু আপনকু সে সুরক্ষায় রাখন্তু। তাহাঙ্ক প্রেম, তাহাঙ্ক স্নেহ, তাঙ্ক কৃপা, তাহাঙ্ক অনুগ্রহ সদা সর্বদা আপনঙ্ক ঠারে সহবর্তী রহ। প্রিয় শ্রোতা, বিশেষ ভাবে বর্তমান যে করোনা ভাইরস মহামারী সারা পৃথিবীকে আপনা প্রভাব দেখাউছি, সেই প্রভাবর সেই পরমেশ্বর আপনমানকু সুরক্ষায় রাখন্তু। প্রিয় শ্রোতা, আমি ভাগ এক ভাগ দুই প্রায়োজিত নিমন্তে সুসমাচার আলোচনা করে সারিছু। আজ আমি এর অন্তিম ভাগ ভাগ তিন আলোচনা করিবা। প্রিয় আসন্তকালি তহি আরদিন ও মরাণ যায়ে আমি যেতে পাপ করিবু সেই সমস্ত পাপ জগতর পাপ মধ্যস্থমুক্ত অটে। গতকালি বিগতকালি এই সকল পাপ জগতর পাপরে মূর্কুক্ত অটে। মনুষ্যমানঙ্কর জন্মরু মরণ যায়ে সকল পাপ জগতর পাপর এক অংশ অটে ও জগতর সকল পাপ বাপ্তিস্মরে যীশুঙ্ক উপরকু দিয়াগলা। জন্মরু মরণ যায়ে আমি যেতে পাপ করিবু সেই সমস্ত পাপ যীশু আম্ভঠারু নেইছন্তি। আম্ভকু উদ্ধার পাইবা নিমন্তে কেবল ঈশ্বরঙ্ক লিখিত বাক্যরে বিশ্বাস ও সেই সত্যতাকু পালন করিবাকু হেব। উদ্ধার পাইবাকু হেলে আমমানঙ্ক নিজ চিন্তাকু এক পাখরে রাখিবাকু হেব। তুমি এই প্রকার মধ্য কহিপার কি যে পাপকু মু করি নাহি কি প্রকারে সেই পাপর প্রায়োচিত হেব? তাহলে মু তুমকু পচারিবি। প্রিয় শ্রোতা, প্রতিথর আমি পাপ কলে যীশু কণ সবুবেলে আমমানঙ্ক পাপ নিমন্তে এই জগতরে বারম্বার রক্ত বহাইবে নাহি? নূতন জন্ম সুসমাচার ব্যবস্থায় আম্ভমানঙ্কর পাপমোচনর ব্যবস্থা মধ্যে মুক্ত অছে। আউ রক্তপাত বিনা পাপ মোচন নাহি, এইপরি এভ্রি 9:22 কহুছে। পুরাতন নিয়ম সময়ের জনে ব্যক্তিকে নিজের পাপর উদ্ধার পাইবাকু হেলে সে পাপার্থক বলির মস্তকরে আপনার হাত রাখি নিজের সকল পাপকু স্বীকার করুথিলা ও সেই পাপির পাপ নিমন্তে সেই পশু আপনার প্রাণ দেউথিলা। এই প্রকারে ঈশ্বরঙ্ক পুত্র মনুষ্যমানঙ্ক উদ্ধার করিবা নিমন্তে এই জগতকু আসিলে। জগতর ও সমগ্র মানব জাতির পাপকু নেই যা নিমন্তে সে বাপ্তিজিত হেলে। পাপর মুক্ত, পাপর মূল্য দেবা নিমন্তে সে কৃষরে আপনার রক্ত ঝরাইলে ও কৃষরে সে মরিলে। সে কহিলে এথর সমাপ্ত হেলা। ତିନି ଦିନ ପରେ ସେ ମୃତ୍ୟୁମାନଙ୍କ ମଧ୍ୟରୁ ଜୀବିତ ହେଲେ ଓ ଏବେ ସେ ଈଶ୍ୱରଙ୍କ ଦକ୍ଷିଣ ପାଖରେ ବସିଛନ୍ତି। ସେହି ପ୍ରକାରେ ସେ ଚିରନ୍ତନ ନିମନ୍ତେ ଆମ୍ଭମାନଙ୍କ ଉଦ୍ଧାରକ ହୋଇଛନ୍ତି। ଆମ୍ଭମାନଙ୍କୁ ସମ୍ପୂର୍ଣ୍ଣ ପରିତ୍ରାଣ ପାଇବାକୁ ହେଲେ ଆମ ମଧ୍ୟରେ ଥିବା ଚିନ୍ତାଧାରା, ଧାର୍ମିକ ଶିକ୍ଷାକୁ ଦୂର କରିବା ଓ ପ୍ରତିଦିନ ପ୍ରାର୍ଥନା, ବିନତି ଓ ଅନୁତାପ ଦ୍ୱାରା ନିଜକୁ ପରିଣାମର ଅଂଶୀ କରିବାର ଆବଶ୍ୟକ। ମନୁଷ୍ୟମାନଙ୍କର ପାପର ପ୍ରାୟଚିତ କରିବା ନିମନ୍ତେ ବ୍ୟବସ୍ଥା ବିବିକ ବଳିଦାନ ଥରକେ ଓ ଚିରଦିନ ନିମନ୍ତେ ଆବଶ୍ୟକ ଥିଲା। ବାପ୍ଟିସ୍ମ ଦ୍ୱାରା ସ୍ୱର୍ଗରେ ଥିବା ପରମେଶ୍ୱର ଜଗତର ସକଳ ପାପକୁ ଆପଣାର ପୁତ୍ର ଉପରକୁ ଦେଲେ। ସେ ସେହି ସକଳ ପାପ ନିମନ୍ତେ ସେ କୃଶପିତ ହେଲେ, ମୃତ୍ୟୁମାନଙ୍କ ମଧ୍ୟରୁ ପୁନର୍ଜୀବିତ ହେଲେ ଆଉ ସେମାନଙ୍କଠାରେ ପୁନର୍ଜୀବିତ ହେବା ଦ୍ୱାରା ଆମମାନଙ୍କ ପରିତ୍ରାଣ ସଫଳ ହେଲା। ପ୍ରିୟ ଶ୍ରୋତା, ମାତ୍ର ସେ ଆମ୍ଭମାନଙ୍କ ଅଧର୍ମ ନିମନ୍ତେ କ୍ଷତ ବିକ୍ଷତ ହେଲେ ଓ ଆମ୍ଭମାନଙ୍କ ଅପରାଧ ନିମନ୍ତେ ଚୂର୍ଣ୍ଣ ହେଲେ। ନିଶ୍ଚୟ ସେ ଆମମାନଙ୍କର ଯନ୍ତ୍ରଣା ସବୁ ଧାରଣ କରିଅଛନ୍ତି ଓ ଆମ୍ଭମାନଙ୍କର ବ୍ୟଥା ସବୁ ବହି ଅଛନ୍ତି। ତଥାପି ଆମ୍ଭେମାନେ ତାହାଙ୍କୁ ଆହତ ଓ ପରମେଶ୍ୱରଙ୍କ ଦ୍ୱାରା ପ୍ରହାରିତ ଓ ଦୁଃଖଗ୍ରସ୍ତ ବୋଲି ମଣିଲୁ ଓ ସଦାପ୍ରଭୁ ଆମ୍ଭ ସମସ୍ତଙ୍କର ଅପରାଧ ତାହାଙ୍କ ଉପରେ ବର୍ତ୍ତାଇ ଅଛନ୍ତି। ଏହିପରି ଯିଶାୟ 53 ପର୍ବରେ ଏହାର ବିବରଣ ଦେଉଅଛି। ଜଗତର ସକଳ ମାନବ ଜାତିର ଅଧର୍ମ ଓ ଅପରାଧ ଯୀଶୁଙ୍କ ଉପରକୁ ଦିଆଗଲା। ନୂତନ ନିୟମରେ ଏଫିସିୟ 1:4 ଏହି ପ୍ରକାର ଲେଖାଯାଏ, ଏଥିପାଇଁ ସେ ଜଗତର ପତନ ପୂର୍ବେ ତାହାଙ୍କଠାରେ ଆମ୍ଭମାନଙ୍କୁ ମନୋନୀତ କଲେ। ଏହା ଆମକୁ ଏହି ବିଷୟ ପ୍ରକାଶ କରେ କି ଜଗତର ପତନ ପୂର୍ବରୁ ସେ ଆମ୍ଭକୁ ମନୋନୀତ କରିଛନ୍ତି। ପରମେଶ୍ୱର ଆମ ପ୍ରଭୁ ତାହାଙ୍କର ଲୋକ କରିଛନ୍ତି। ଆମ୍ଭକୁ ଯୀଶୁଙ୍କଠାରେ ଧାର୍ମିକ ଓ ନିନକ୍ଷ୍ମଙ୍କ ରଖିଛନ୍ତି। ବିତି ଯାଇଥିବା ସମୟରେ ଆମେ ଯାହା କିଛି ମଧ୍ୟ ଚିନ୍ତା କରିଥାଉ ନ କାହିଁକି, ମାତ୍ର ଏବେ ପରମେଶ୍ୱରଙ୍କ ବାକ୍ୟ, ଜଳର ବାକ୍ୟ, ରକ୍ତ ଓ ଆତ୍ମାଙ୍କ ବାକ୍ୟରେ ବିଶ୍ୱାସ କରିବା ଆବଶ୍ୟକ। ପ୍ରିୟ ଶ୍ରୋତା, ଈଶ୍ୱର କହିଲେ ଯୀଶୁ ଖ୍ରୀଷ୍ଟ ଯେ ତାହାଙ୍କର ମେଷ ଶାବକ ଜଗତର ସକଳ ପାପକୁ ବହି ନେଲେ ଓ ମାନବ ଜାତିର ପାପର ପ୍ରାୟଚିତ କଲେ। ଏଭଳି 10 ଏହି ପ୍ରକାର ଲେଖାଯାଏ, କାରଣ ବ୍ୟବସ୍ଥା ଆଗାମୀ ଉତ୍ତମ ବିଷୟର ଛାୟା ସ୍ୱରୂପ ହୋଇ ସେହି ସବୁ ବିଷୟରେ ଅବିକଳ ପ୍ରତିମୂର୍ତ୍ତି ନ ହେବାରୁ ଯାଜକମାନଙ୍କ ବର୍ଷକୁ ବର୍ଷ ସର୍ବଦା ସେହି ଏକ ପ୍ରକାର ବୋଲି ଉତ୍ସର୍ଗ କରିବା ଦ୍ୱାରା ଉପାସକମାନଙ୍କୁ କଦାପି ସିଦ୍ଧ କରିପାରେ ନାହିଁ। ଏହିପରି ଏଭ୍ରି 10:1 କହେ। ପ୍ରିୟ ଶ୍ରୋତା, ଏଠାରେ ଏହି ପ୍ରକାରେ ଲେଖାଯାଏ, ଯାଜକମାନଙ୍କ ବର୍ଷକୁ ବର୍ଷ ସର୍ବଦା ସେହି ଏକ ପ୍ରକାର ବୋଲି ଉତ୍ସର୍ଗ କରିବା ଦ୍ୱାରା ଉପାସକମାନଙ୍କୁ କଦାପି ସିଦ୍ଧ କରିପାରେ ନାହିଁ। ବ୍ୟବସ୍ଥା ଆଗାମୀ ଉତ୍ତମ ବିଷୟର ଛାୟା ସ୍ୱରୂପ ଅଟେ, କିନ୍ତୁ ସେହି ବିଷୟର ଅବିକଳ ପ୍ରତିମୂର୍ତ୍ତି ନୁହେଁ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯିଏ ଆସିଲେ ସେ ବାପ୍ତିଜିତ ଓ କୃଶପିତ ହୋଇ ଆମ୍ଭମାନଙ୍କର ପାପରୁ ଆମ୍ଭକୁ ମୁକ୍ତ କରି ସମସ୍ତ ବିଷୟରେ ସିଦ୍ଧ କରିଛନ୍ତି। ସେଥି ନିମନ୍ତେ ଏଭ୍ରି ପୁସ୍ତକରେ ଏହି ପ୍ରକାରେ ଲେଖାଯାଏ, ତତ୍ପରେ ସେ କହନ୍ତି, ଦେଖ ତୁମର ଇଚ୍ଛା ସାଧନ କରିବାକୁ ମୁଁ ଆସିଅଛି। ଦ୍ୱିତୀୟରେ ସ୍ଥାପନ କରିବା ନିମନ୍ତେ ସେ ପ୍ରଥମିତ ଲୋପ କରନ୍ତି। ଯୀଶୁଖ୍ରୀଷ୍ଟଙ୍କ ଶରୀର କଥା, ଯୀଶୁଖ୍ରୀଷ୍ଟଙ୍କର ଏକା ଥରକେ ଉତ୍ସର୍ଗୀକୃତ ହେବା ଦ୍ୱାରା ସେହି ଇଚ୍ଛା ହେତୁ ଆମ୍ଭେମାନେ ପବିତ୍ରକୃତ ହୋଇଅଛୁ। ଆହୁରି ମଧ୍ୟ ପ୍ରତ୍ୟେକ ଯାଜକ ପ୍ରତିଦିନ ସେବା କରିବା ପାଇଁ ଥରକୁ ଥର ସେହି ଏକ ପ୍ରକାର ବଳି ଉତ୍ସର୍ଗ କରିବା ପାଇଁ ପ୍ରତିଦିନ ସେବା କରିବା ପାଇଁ ଥରକୁ ଥର ସେହି ଏକ ପ୍ରକାର ବଳି ଉତ୍ସର୍ଗ କରିବା ପାଇଁ ଠିଆ ହୋଇଛନ୍ତି। ଏହିସବୁ କେବେ ପାପ ହରଣ କରିପାରେ ନାହିଁ, ମାତ୍ର ସେ ପାପ ନିମନ୍ତେ କେବଳ ଏକ ବଳି ଉତ୍ସର୍ଗ କଲା ଉତ୍ତରେ ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ଚିରକଲ ପାଇଁ ଉପବେଶନ କଲେ। ସେହି ଦିନାବଧି ତାଙ୍କର ଶତ୍ରୁମାନେ ତାହାଙ୍କ ପାଦପିଠି କରାଇ ଯାଇ ନଥିବା ପର୍ଯ୍ୟନ୍ତ ସେ ଅପେକ୍ଷା କରୁଅଛନ୍ତି, କାରଣ କେବଳ ଏକ ବଳିର ଉତ୍ସର୍ଗ ହି ଦ୍ୱାରା ସେ ପବିତ୍ରକୃତ ହେଉଥିବା ଲୋକମାନଙ୍କୁ ଚିରକାଳ ପାଇଁ ସିଦ୍ଧ କରିଅଛନ୍ତି। ଆଉ ପବିତ୍ର ଆତ୍ମା ମଧ୍ୟ ଆମମାନଙ୍କୁ ସାକ୍ଷା ଦିଅନ୍ତି, କାରଣ ପ୍ରଭୁ ଏହି କଥା କହନ୍ତି, ସେହି ସମୟ ଉତ୍ତାରେ ଆମ୍ଭେ ସେମାନଙ୍କ ସହିତ ଯେଉଁ ନିୟମ ସ୍ଥାପନ କରିବା ତାହା ଏହି ଆମେ ସେମାନଙ୍କ ହୃଦୟରେ ଆପଣା ବ୍ୟବସ୍ଥା ଦେବା। ପୁଣି ସେମାନଙ୍କ ମଧ୍ୟରେ ସେହିସବୁ ଲେଖିବା ଏହା କହିଲା ଉତ୍ତାରେ ସେ କହନ୍ତି, ସେମାନଙ୍କ ପାପ ଓ ସେମାନଙ୍କ ଅପରାଧ ସବୁ ଆମେ ଆଉ ସ୍ମରଣ କରିବା ନାହିଁ। ପ୍ରିୟ ଶ୍ରୋତା, ଏହି ସମସ୍ତ ମୋଚନ ହେବା ସୁସ୍ଥଳେ ପାଦ ପାପ ନିମନ୍ତେ ଆଉ ବଳି ଉତ୍ସର୍ଗ କରିବା ଆବଶ୍ୟକ ନୁହେଁ। ପ୍ରିୟ ଶ୍ରୋତା, ଆମ୍ଭେ ବିଶ୍ୱାସ କରୁ କି ଯୀଶୁ ଆମ୍ଭମାନଙ୍କୁ ତାହାଙ୍କର ବାପ୍ତିସ୍ମ ଓ କୃଷର ରକ୍ତ ଦ୍ୱାରା ସକଳ ପାପରୁ ଉଦ୍ଧାର କରିଛନ୍ତି। ଜଳ ଓ ଆତ୍ମାରେ ନୂତନ ଜନ୍ମର ପରିତ୍ରାଣ ଆମ୍ଭମାନଙ୍କ ହୃଦୟ ଓ ମନରେ ଆଙ୍କିତ ହୋଇଅଛି। ପ୍ରିୟ ଶ୍ରୋତା, ଆମେ ସମସ୍ତେ ତାହାଙ୍କର ସିଦ୍ଧ ପରିତ୍ରାଣରେ ବିଶ୍ୱାସ କରୁ କି? ଆମେ ସମସ୍ତେ କ'ଣ ଈଶ୍ୱରଙ୍କ ବାକ୍ୟରେ ବିଶ୍ୱାସ କରୁ ଯେ ପ୍ରଭୁ ଯୀଶୁ ଆମ୍ଭମାନଙ୍କ ପାପ ନିମନ୍ତେ ବାପ୍ତିଜିତ ହେଲେ ଓ ଉଦ୍ଧାର କରିବା ନିମନ୍ତେ ସେ କୃଷରେ ରକ୍ତ ଝରାଇଥିଲେ? ନୂତନ ଜନ୍ମ ପ୍ରାପ୍ତ ହେବାକୁ ହେଲେ ଆମକୁ ତାହାଙ୍କ ବାକ୍ୟରେ ବିଶ୍ୱାସ କରିବାକୁ ହେବ। ପାପ ମୋଚନର ସୁସମାଚାର ଦ୍ୱାରା ଯୀଶୁଖ୍ରୀଷ୍ଟ ଜଗତର ପାପ ସହ ମୋହର ପାପ ମଧ୍ୟ ଧୋଇଛନ୍ତି। ଏହି ବିଷୟରେ ବିଶ୍ୱାସ କରିବା ଦ୍ୱାରା ଆମେମାନେ ପରିତ୍ରାଣ ପାଇବା। ପ୍ରିୟ ଶ୍ରୋତା, ଈଶ୍ୱରଙ୍କ ବ୍ୟବସ୍ଥା ପାଳନ କରି ଆମେ କେବେ ହେଲେ ପାପରୁ ମୁକ୍ତି ପାଇବା ନାହିଁ, କିନ୍ତୁ ଈଶ୍ୱରଙ୍କ କାର୍ଯ୍ୟରେ ବିଶ୍ୱାସ କରିବା ଦ୍ୱାରା ଆମେ ସିଦ୍ଧ ହୋଇପାରିବା। ତାହାଙ୍କ ବ୍ୟବସ୍ଥା ଜାଣିବା ଦ୍ୱାରା ଆମ ପାପ ଜାଣିପାରିବା। ଜର୍ଦ୍ଦନ ନଦୀରେ ବାପ୍ତିଜିତ ହୋଇ ଯୀଶୁ ମୋହର ସକଳ ପାପକୁ ଧୋଇଛନ୍ତି। କୃଷରେ ଆମେ ସମସ୍ତଙ୍କର ପାପ ନିମନ୍ତେ ସେ ଭୋଗିଲେ ଓ ସେହି ପାପ ନିମନ୍ତେ ବିଚାରିତ ହେଲେ। ଏହି ସୁସମାଚାରରେ ବିଶ୍ୱାସ କରିବା ଦ୍ୱାରା ଆମେ ସକଳ ପାପରୁ ମୁକ୍ତି ପାଇବା ଓ ଧାର୍ମିକ ହୋଇପାରିବା। ଆପଣ ଏହି ବିଷୟରେ ବିଶ୍ୱାସ କରନ୍ତି କି? ପ୍ରିୟ ଶ୍ରୋତା, ଯୀଶୁଙ୍କ ବାପ୍ତିସ୍ମ, ତାହାଙ୍କ କୃଶପିତ ଓ ପୁନରୁତ୍ଥାନ ଏହି ସମସ୍ତ ମନୁଷ୍ୟମାନଙ୍କର ପାପମୋଚନ ନିମନ୍ତେ ଅଟେ ଓ ପରମେଶ୍ୱରଙ୍କ ପରିତ୍ରାଣ ତାହାଙ୍କ ଅସୀମ ପ୍ରେମରେ ଦେଖିବାକୁ ମିଳେ। ଆମେ ଯେ ପ୍ରକାର ଅଛୁ ସେହି ପ୍ରକାରେ ସେ ଆମମାନଙ୍କୁ ପ୍ରେମ କରନ୍ତି ଓ ସେ ନ୍ୟାୟବାନ ଅଟନ୍ତି, ତେଣୁ ସେ ଆମମାନଙ୍କୁ ଧାର୍ମିକ କରିଛନ୍ତି। ଯୀଶୁଙ୍କ ବାପ୍ତିସ୍ମରେ ଆମର ସକଳ ପାପକୁ ଯୀଶୁଙ୍କୁ ଦେଇ ସେ ଆମ୍ଭମାନଙ୍କୁ ଧାର୍ମିକ କରିଛନ୍ତି। ଆମ୍ଭମାନଙ୍କର ସକଳ ପାପରୁ ଧୋଇଦେବା ନିମନ୍ତେ ଈଶ୍ୱର ଆପଣା ଏକମାତ୍ର ପୁତ୍ର ଯୀଶୁଙ୍କୁ ଏହି ଜଗତକୁ ପ୍ରେରଣ କଲେ। ଜଗତର ସକଳ ପାପକୁ ବାପ୍ତିସ୍ମରେ ନେଇ ଯିବା ନିମନ୍ତେ ସେ ଯୀଶୁଙ୍କୁ ଅନୁମତି ଦେଲେ ଓ ଆମର ସକଳ ପାପ ନିମନ୍ତେ ସେ ନିଜର ପୁତ୍ରଙ୍କୁ ବିଚାରିତ କଲେ। ଈଶ୍ୱରଙ୍କ ସେହି ଈଶ୍ୱରୀୟ ପ୍ରେମରେ ସେ ଜଳ ଓ ରକ୍ତର ପରିତ୍ରାଣରେ ଆମମାନଙ୍କୁ ଆପଣାର ଧାର୍ମିକ ସନ୍ତାନ ଅଧିକାର ଦେଲେ। ପ୍ରିୟ ଶ୍ରୋତା, ଯେପରି ଏବ୍ରି 10:16 ଏହି ପ୍ରକାରେ ଲେଖାଯାଏ, ଆମ୍ଭେ ସେମାନଙ୍କ ହୃଦୟରେ ଆପଣା ବ୍ୟବସ୍ଥା ଦେବା, ପୁଣି ସେମାନଙ୍କ ମନରେ ସେହି ସବୁ ଲେଖିବା। ହଁ ପ୍ରିୟ ଶ୍ରୋତା, ଆମମାନଙ୍କ ହୃଦୟ ଓ ମନରେ ଆମେ ପରମେଶ୍ୱରଙ୍କ ସମ୍ମୁଖରେ ଧାର୍ମିକ ଅଟୁ କି ପାପୀ ଅଟୁ? ଯଦି ଆମଠାରେ ଈଶ୍ୱରଙ୍କ ବାକ୍ୟରେ ବିଶ୍ୱାସ ଅଛି, ଆମେ ଧାର୍ମିକ ହେବା। ଯୀଶୁ ଖ୍ରୀଷ୍ଟ ଆମର ସକଳ ପାପ ନେଇଗଲେ ଓ ସେହି ପାପ ନିମନ୍ତେ ସେ ବିଚାରିତ ହେଲେ। ଯୀଶୁ ଖ୍ରୀଷ୍ଟ ଆମର ଉଦ୍ଧାରକର୍ତ୍ତା ଅଟନ୍ତି। ଆପଣ ଏହି ପ୍ରକାରେ ଚିନ୍ତା କରିପାରନ୍ତି କି ମୁଁ ପ୍ରତିଦିନ ପାପ କରୁଛି ଓ କି ପ୍ରକାରେ ଧାର୍ମିକ ହୋଇପାରିବି? ଆମେ ନିଶ୍ଚିତ ଭାବେ ପାପୀ ଅଟୁ ପ୍ରିୟସତା, କିନ୍ତୁ ଆମେ ଯେତେବେଳେ ପରମେଶ୍ୱରଙ୍କ ବାକ୍ୟରେ ବିଶ୍ୱାସ କରୁ, ଯେ ପ୍ରକାରେ ଯୀଶୁ ଆପଣାର ପିତାଙ୍କ ବାଧ୍ୟ ଥିଲେ, ଆମେ ଧାର୍ମିକ ହୋଇପାରିବା। ମୁଁ ଯେ ପ୍ରକାରେ କହୁଛି, ନୂତନ ଜନ୍ମ ପ୍ରାପ୍ତ ହେବା ଆଗରୁ ଆମ ଜୀବନର ପାପ ଥିଲା, କିନ୍ତୁ ପାପମୋଚନର ସୁସମାଚାରକୁ ନିଜ ହୃଦୟକୁ ନେବା ପରେ ଆମେ ଉଦ୍ଧାର ପାଇଲୁ। ଆମେ ଯେତେବେଳେ ସୁସମାଚାରକୁ ଜାଣିନଥିଲୁ, ଆମେ ପାପୀ ଥିଲୁ, କିନ୍ତୁ ଯୀଶୁଙ୍କ ପରିତ୍ରାଣରେ ବିଶ୍ୱାସ କରିବା ଦ୍ୱାରା ଆମେ ପରିତ୍ରାଣ ପାଇଲୁ ଓ ଈଶ୍ୱରଙ୍କ ଧାର୍ମିକ ସନ୍ତାନ ହେଲୁ। ଏହି ବିଶ୍ୱାସ ଯାହାକି ଆମକୁ ଧାର୍ମିକ କରେ, ଏହି ବିଶ୍ୱାସ ବିଷୟରେ ପ୍ରେରିତ ପାଉଲ ଆମକୁ ଶିକ୍ଷା ଦେଇଛନ୍ତି। ପାପମୋଚନର ସୁସମାଚାରରେ ବିଶ୍ୱାସ କରିବା ଦ୍ୱାରା ଆମେ ଧାର୍ମିକ ହୋଇଛୁ। ପ୍ରିୟ ଶ୍ରୋତା, ପ୍ରେରିତ ପାଉଲ କିମ୍ବା ଅବ୍ରାହମ କିମ୍ବା ବିଶ୍ୱାସର ପିତା କେହି ହେଲେ ସେମାନଙ୍କର କାର୍ଯ୍ୟରେ ଧାର୍ମିକ ହୋଇନାହାନ୍ତି, କିନ୍ତୁ ଅନ୍ୟ ପକ୍ଷରେ ଈଶ୍ୱରଙ୍କ ବାକ୍ୟରେ ବିଶ୍ୱାସ କରି ଓ ପାପମୋଚନର ବାକ୍ୟରେ ବିଶ୍ୱାସ କରିବା ଦ୍ୱାରା ସେମାନେ ଧାର୍ମିକ ହୋଇଛନ୍ତି। ଯେପରି ଏବ୍ରି 10:8 ଲେଖାଯାଇଛି, ପ୍ରିୟ ଶ୍ରୋତା, ଏହି ସମସ୍ତ ମୋଚନ ହେବା ସ୍ଥଳେ ପାପ ନିମନ୍ତେ ଆଉ ବଳି ଉତ୍ସର୍ଗ କରିବା ଆବଶ୍ୟକ ନାହିଁ। ଯେ ପ୍ରକାରେ ଲେଖାଯାଏ, ପରମେଶ୍ୱର ଉଦ୍ଧାର କରିଛନ୍ତି, ତେଣୁ ଆମର ପାପ ନିମନ୍ତେ ଆମକୁ ମରଣ କରିବାକୁ ନହେବ। ଆପଣ ଏହି ବିଷୟରେ ବିଶ୍ୱାସ କରନ୍ତି କି ପ୍ରିୟ ଶ୍ରୋତା? ତାହେଲେ ଯଦି ଆପଣ ବିଶ୍ୱାସ କରୁଛନ୍ତି, ସେହି ବିଶ୍ୱାସରେ ଚାଲନ୍ତୁ। ସେହି ସଦାପ୍ରଭୁ ପରମେଶ୍ୱରଙ୍କ ନାମରେ ଆମେ ପ୍ରାର୍ଥନା ଉତ୍ସର୍ଗ କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି, ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପିତା, ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ସେହି ଭକ୍ତଙ୍କ ଦ୍ୱାରା ଶୁଣାଇଲ, ସେହି ବାକ୍ୟ ଅନୁସାରେ ଚାଲିବା ପାଇଁ ଆମମାନଙ୍କୁ ବୁଦ୍ଧିରେ, ଜ୍ଞାନରେ, ଶକ୍ତିରେ ପରିପୂର୍ଣ୍ଣ କର। ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ଚଳାଅ, ତାହାଙ୍କ ଦ୍ୱାରା ଆମମାନଙ୍କୁ ବାପ୍ତିଜିତ କର, ଯେପରିକି ତୁମ ସେହି ବାକ୍ୟ ଅନୁସାରେ ଆମେ ଚାଲିବୁ। ଆମ ପାପ ସବୁ କ୍ଷମା କର। ପରିଶେଷ ଯେବେ ତୁମେ ତୁମ ସେହି ସହସ୍ରଦୂତଙ୍କ ସହ ମିଶି ଏହି ପୃଥିବୀକୁ ଆସିବେ, ଆପଣା ସାଧୁମାନଙ୍କୁ ସଂଗ୍ରହ କରିବା ନିମନ୍ତେ, ହେ ପରମେଶ୍ୱର, ସେତେବେଳେ ଆମମାନଙ୍କୁ ସ୍ମରଣ କର ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ବି କ୍ଷମା ଅଛି ଶୁଣି ଗ୍ରହଣ କର। ଆମେନ୍।
প্রিয় শ্রোতা, আমি আশা করুছু যে আমার কার্যক্রম আপনার পসন্দ লাগুব। আপনার মতামত পাই আমার এই ঠিকার যোগাযোগ করতু। আমার ঠিকা আডভেটিসড মিডিয়া সেটর এসডিএ মিশন কম্পাউন্ড ସାଲିସବୁରି ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍ ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ଆଡଭେଣ୍ଟେଜ୍ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRENDIA। ଅଥବା ଡାଉନଲୋଡ୍ କରନ୍ତୁ ଆମର ମୋବାଇଲ୍ ଆପ୍। ଆପଣଙ୍କର ମୋବାଇଲ୍ ପ୍ଲେ ଷ୍ଟୋର୍କୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ହୋପ୍, ଆଉ ଡାଉନଲୋଡ୍ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।